ବ୍ୟାସକବି ଫକୀରମୋହନ ସେନାପତିଙ୍କର ଏକ ବହୁଚର୍ଚ୍ଚିତ ଗଳ୍ପ ଅଧର୍ମ ବିତ୍ତ। ବିଜେ ନରହରିପୁର ଶାସନ ମୁଣ୍ଡ ସାହାଲ ଘରକୁ ଛାଡ଼ି 50-60 କଦମ ଦୂରରେ ବଳଦେବଙ୍କ ପୂଜାପିଣ୍ଡି ବା ପୂଜା ମଣ୍ଡପ। ଗ୍ରାମ ଦିଗକୁ ଛାଡ଼ି ପିଣ୍ଡିର ଆଉ ତିନି ପଟରେ 5-10 ମଧ୍ୟଭଳି ଅତି ପୁରୁଣା ବୁଢ଼ା ଗଣତିରେ 107 ନଡ଼ିଆ ଗଛ। ଏଗୁଡ଼ିକ ଶାସନ ମହାଜନଙ୍କ କୋଠ ଗଛ। ଫଳ ଏକସଙ୍ଗରେ ତୋଳାଯାଇ ଭାଗ ପିଛେ ବଣ୍ଟାଯାଏ। ସକାଳଓଳି ବେଳଘଡ଼ିକ ସମୟରେ ନଡ଼ିଆ ଗଛ ମୂଳରେ ଜଣ 50 ବ୍ରାହ୍ମଣ ଗୋସେଇଁ ବିଜେ ହୋଇଛନ୍ତି। ପୁରୁଖା ଭଳିଆ ଆଉ ମର୍ଯ୍ୟାଦାବନ୍ତ ପୁଣି ଦୂର ଗାଁରୁ ଆସିଥିବା ବନ୍ଧୁମାନେ ନଡ଼ିଆପତ୍ର ବୁଣା ଚଟେଇରେ ବସିଛନ୍ତି। ଆଉ ଅନ୍ୟମାନଙ୍କର ଭୂମ୍ୟାସନ। ସାନ ପିଲାଗୁଡ଼ାକ ସକାଳୁ ସଞ୍ଜ ଯାଏ ନଡ଼ିଆ ବୁରେଇ ତଳେ ଧାଁ ଧଉଡ଼ ଦୋହ ପାଟି ଖେଳୁଥାନ୍ତି। ହେଲେ ଆଜି ସେମାନଙ୍କ ପାଟିରେ କଥା ନାହିଁ। ଯୋଡ଼ିକୁ ଯୋଡ଼ି ପୁଞ୍ଜାକୁ ପୁଞ୍ଜା ପିଲାଏ ଖୁବ୍ ଦୂରରେ ବୁରେଇ ଭିତରେ ବୁଲି ବୁଲି ଗୋସେଇମାନଙ୍କର ସଭାକୁ ଦେଖୁଛନ୍ତି। ସେମାନେ ବି ମନ ଭିତରେ ଯେମନ୍ତ ବୁଝିଛନ୍ତି ଆଜି ଗାଁରେ ଭାରି ଗୋଟାଏ କ'ଣ ହେବ। ଶାସନ ଗୋସେଇମାନଙ୍କୁ ଛାଡ଼ି ଆହୁରି 8-10 ଜଣ ଦୂର ଦୂରାନ୍ତର ଗାଁରୁ ଗୋସେଇମାନେ ଆସି ଉପସ୍ଥିତ। ବିପଦଗ୍ରସ୍ତ ବନ୍ଧୁମାନଙ୍କୁ ସଂଖୁଳିବା ପାଇଁ ଆସିଛନ୍ତି। ଭେଣ୍ଡିଆ ଜଗୁପତିଏ ଦୁଇ ଗୋଡ଼ ପାପୁଲିରେ ଗୋଟିଏ ପଥର କୁଣ୍ଡିକୁ ଜାକି ଧରି ମୁଣ୍ଡପତି ଗୋଟାଏ ନାଶ ଘୋଟା ବାଡ଼ିରେ ଘଡ଼ର ଘଡ଼ର କରି ନାଶ ଘୋଟୁଥିଲେ। ଘୋଟା ହୋଇଗଲା ଆଗେ ମୁରବୀ ଭଳିଆ ଲୋକଙ୍କ ଆଗରେ, ପଛନ୍ତେ ଆଉ ଆଉ ମହାଜନଙ୍କ ଆଗରେ କୁଣ୍ଡି ଦେଖାଇଲେ। ସମସ୍ତେ ଟିପେ ଟିପେ ନାଶ ନେଇ ଶୁଁ ଶୁଁ କରି ନାକର ଦୁଇପଡ଼ାରେ ଗୁଞ୍ଜିଦେଲେ। ନାଶ ଶୁଙ୍ଘାଶୁଙ୍ଘି ବାଦେ ପ୍ରଥମେ ଲକ୍ଷ୍ମଣ ମିଶ୍ର ପଚାରିଲେ, ମାମୁଁ କର୍ଜଟା ତୁମ ଅଙ୍ଗିତା ନା ଅଜାଙ୍କ ଦେହ କର? ଲକ୍ଷ୍ମଣ ମିଶ୍ରେ ଦିବାକର ଦ୍ୱିବେଦୀଙ୍କର ଭଣଜା, ଏଣ୍ଟ୍ରାନ୍ସ ପାସ୍, ଗୋଟାଏ ମାଇନର ସ୍କୁଲର ହେଡ଼ମାଷ୍ଟର। ମାମୁଙ୍କ ବିପଦ କଥା ଶୁଣି ଆଉ ଆଉ ବନ୍ଧୁଙ୍କ ପରି ସଂଖୁଳି ଆସିଛନ୍ତି। ଦ୍ୱିବେଦୀ କହିଲେ, ନାଇଁ ବାପା, ମୋ ଅଙ୍ଗିତା ଯୋଡ଼ାଏ ପଇସା ବି ନୁହଁ। ବାପା ତାଙ୍କ ମଝିଆ ଝିଅ ତାରା ନାନୀ ମଙ୍ଗଳକୃତ୍ୟକୁ ସାହୁ ପାଖରୁ 100 ଟଙ୍କା ଖଣ୍ଡେ ତାଳପତ୍ର ଗୁଞ୍ଜା ଦେଇ ଲେଖି ଆଣିଥିଲେ। ତହିଁ ଆର ବର୍ଷ 500 ଟଙ୍କା ନେଇ ସାହୁ ଘରକୁ ଗଲେ। ମନରେ କରିଥିଲେ କଳନ୍ତର ଛିଡ଼ାଇ ଦେଇ ମୂଳକୁ ବାକି ପୈଠ କରିଦେବେ। ମହାଜନ ଟଙ୍କା ଦେଖି ଜିଭ କାମୁଡ଼ି ପକାଇ କହିଲା, ଏ କ'ଣ ଗଦେଇ କକେଇ, ଶୁଣିଲି ତୁମେ ପରା ଧାନ ବିକି ଏ ଟଙ୍କା ରଖିଛ? ରାମ ରାମ ରାମ, ଏଇଟା କି କଥା? କୁଟୁମ୍ବ ଦାରିଆ ଘର, ଧାନ ହେଉଛି ଜୀବନ, ଧାନ ହେଉଛି ଲକ୍ଷ୍ମୀ, ତାକୁ କ'ଣ ବିକନ୍ତି? କେତେବା ଧାନ ପାଇଛ, ଉଠା ଉଠା ଟଙ୍କା ଉଠାଅ। ତମେ ମୋ କୁଳ ପୁରୋହିତ, ସହଜରେ ଧର୍ମର କକେଇ, ଟଙ୍କାଟା ତୁମ ପାଖରେ ଥିଲେ ଯା, ମୋ ପାଖରେ ଥିଲେ ବି ସେଇଆ। ଯାଅ ଯାଅ, ଏହି ଟଙ୍କାରେ ଧାନ କିଣି ପକାଅ। ନାଇଁ ନାଇଁ, ଗାଁରେ 10 ଯଜମାନ ଘରେ ବାହାନହଣା ପଡ଼ିଲା ତ ଏକାଦିନରେ ଟଙ୍କା ପଇଠ ହୋଇଯିବ। ବାପା ତ ଥିଲେ ମରହଟିଆ ସାଦାସିଧା ଲୋକ, ସାହୁର ମିଠା କଥାରେ ଏକାବେଳକେ ତରଳି ଗଲେ। ବାପା କିଆଁ, ତମେ ଯାଉନ, ଶୁଣିବ କେଡ଼େ ମିଠା କଥା, କେଡ଼େ ନିର୍ମାୟ କଥା। ମନରେ କରିବ, ଏହାପରି ସରଳ ପରୋପକାରୀ ଧାର୍ମିକ ଲୋକ ବୋଧେ ଜଗତରେ କେହି ନାହାନ୍ତି। ଏଇ ଯେ ତମ ଆଗରେ ବସିଛନ୍ତି ରାମ ମହାପାତ୍ରେ, ସଦାଶିବ ମିଶ୍ରେ, ବିଶ୍ୱନାଥ ଶତପଥିଏ, ଭୀମ ପାଢ଼ୀ, ସମସ୍ତଙ୍କର ଠିକ୍ ଏମିତି ହାଲ। ଝିଅ ପୁଅ ବିବାହକୁ ଟଙ୍କା ଆଣିଥିଲେ, ସମସ୍ତଙ୍କର 30-30 ମାଣ ଶାସନ ଭାଗ ଜମି ଆମ ଜମି ସହିତ 1 ତାରିଖରେ କଟକ ଜଜ୍ କୋର୍ଟରେ ନିଲାମ ହୋଇଛି। ଗୋରୁ ଖୋଜରେ ଖୋଜେ ବି ଜମି ଆଉ କାହାରେ ନାହିଁ। ଆହୁରି ବି 6 ଜଣ ମହାଜନଙ୍କ ଠାରୁ କର୍ଜା ଖାଇଥିଲେ, ମୂଳ କଳନ୍ତରରେ ବୁଡ଼ି ଗଲେଣି। ସେମାନଙ୍କର ବି ଆଉ ବର୍ଷେ 6 ମାସ ବାଦ ଜମିବାଡ଼ି ଗଲା ପରି ତୁଚ୍ଛା। ଏଇ ଶାସନରେ ଏ ଅଞ୍ଚଳର 10 ଖଣ୍ଡ ଗାଁରେ ଯାହାର ଭଲ ଜମି ଖଣ୍ଡେ ଦେଖିଲା ତ ଶୁଙ୍ଘି ଶୁଙ୍ଘି ବୁଲୁଥିବ, କାହାର ଦରକାର ପଡ଼ିଲେ ରାତି ଅଧରେ ଆଣି ଟଙ୍କା ଗଣିଦେବ। ଥରେ ଯଦି ତା ଘରୁ ଟଙ୍କା ଉଠେଇଲ ତ 3 ପୁରୁଷ କ'ଣ ସୁଝୁଥାଅ। କଳନ୍ତର କଳନ୍ତର କଳନ୍ତର, ତହିଁରେ କଳନ୍ତରର ଲଟ୍ ଲାଗିଯିବ। କରଣ ଗୁଡ଼ାକ ବି ସେହିପରି ମିଳିଯାଇଛନ୍ତି, କିଏ 5 ଟଙ୍କା ପୈଠ କଲା ତ ପାଞ୍ଜିରେ ବସିଲା 1.5 ଟଙ୍କା। ହଁ, କ'ଣ କହୁଥିଲି କି, ବାପା ତ ତା କଥାରେ ଭୁଲି ଟଙ୍କା ବାହୁଡ଼ାଇ ଆଣି ପୁଣି ଧାନ କିଣି ଥୋଇଲେ। ତୟାର ବର୍ଷ କତିରୁ ପାଣି ହେଲା ଛିନ୍ଛୋଟ, ଧାନ ଫଳିଲା ନାହିଁ। ସେହି ସମୟରେ ପୁଣି ତୁମ ସରମାଉସୀର ବିବାହ ସମୟ ଉପସ୍ଥିତ, 9 ବର୍ଷ ପୁରି ଯାଉଛି, 10 ବର୍ଷା ତୁ କନ୍ୟାକା, ବିବାହ ନଦେଲେ କନ୍ୟାଦାନର ଫଳ ନାହିଁ। ବାପା ଯାଇ ସାହୁଦୁଆରେ ହାଜର, ସାହୁ ତ ଘାଲେଇ ପଡ଼ି ବେଳ ଉଣ୍ଡୁଥିଲା, ଏବେ ଦାଉ ପଡ଼ିଗଲା। ସାହୁ କଅଁଳେଇ କଅଁଳେଇ ମୁର୍କି ହସି କହିଲା, ହଉ ହଉ କକେଇ ଘେନି ଯାଅ, ଏ ଘର ଟଙ୍କା ସେ ଘରକୁ ଯିବ, କଥା କ'ଣ? ହେ ଛାମକରଣ, ଅଇଲ ଅଇଲ, କକେଇ କିଛି ଟଙ୍କା ଧାର ନେବେ, ଆଗ ଟଙ୍କାଟା ମୂଳ କଳନ୍ତର ହିସାବ କଲ। ଛାମକରଣ ବିଦେଇ ମହାନ୍ତି ହିସାବ କରି କହିଲେ, ଆଗ ଟଙ୍କା ମୂଳ କଳନ୍ତର ମିଶି ହେଲା 250, ହାଲକୁ 100 ନେଲେ ହେବ 350। ଏତେ ଟଙ୍କା ଶୁଣି ବାପା ଚମକି ପଡ଼ିଲେ। ସାହୁ ବାପାଙ୍କ ମନ କଥା ବୁଝିପାରି କହିଲା, ହଉ ହଉ କକେଇ ଚିନ୍ତା କ'ଣ, ଦେବା ନେବା ବେଳେ ତ ଅଛି, ଆପଣ ମୋ କୁଳ ପୁରୋହିତ, ଦେବାବେଳେ 200 ଛାଡ଼ ହେଇଗଲେ ମୋର କ'ଣ ସରିଯିବ? ବିବାହ ଲଗ୍ନ ଆଉ 8 ଦିନ, ଟଙ୍କା ନହେଲେ ନୁହେଁ। ବାପା ସାହୁ କଥାରେ ହଁ ଭରିଲେ, କହିଲେ ହଉ ଗୁଜା ଲେଖାଯାଉ। ସାହୁ ଦଣ୍ଡେ ଯାଏ ଗୁମ୍ ମାରି ବସି କହିଲା, ବୁଝିଲ କକେଇ, ଏଇଟା ହେଲା କଳିକାଳ, ଏ ଗୁମାସ୍ତାକରଣ ଗୁଡ଼ାଙ୍କୁ ପରତେ ନାହିଁ, ଗୁଞ୍ଜାରେ କେତେବେଳେ କ'ଣ କରି ପକାଇବେ, ମୋତେ ପଛରେ ଆପଣ ଦୋଷ ଦେବେ। ଟଙ୍କାଟା ଗୋଟାଏ ଟିପ କରି ରେଜିଷ୍ଟ୍ରି କରି ପକାଇଲେ ଭଲ ହେବ, କାହାରି ଉଞ୍ଚୁ କରିବାର ବାଟ ନଥିବ। ଏଥିରେ କେତେବା ଖର୍ଚ୍ଚ? ଖର୍ଚ୍ଚ କ'ଣ, ଆପଣ ଉଛୁଣିକା ଘରୁ ଆଣି ଦେଉଛନ୍ତି, ଟିପ ଲେଖାପଡ଼ା ରେଜିଷ୍ଟ୍ରି ହୋଇଗଲା, ଯାହା ହେବାର ତ ହେଲା, ଟଙ୍କା ଦିଅ। ଟଙ୍କା ଗଣିଦେଲା ବେଳକୁ କ'ଣ ନା 87 ଟଙ୍କା। କିହୋ ଟଙ୍କା ଉଣା କିଆ, ଗୁମାସ୍ତା ବୁଝେଇଦେଲା, ସିନ୍ଦୁକ ପୂଜା 7 ଯୋଡ଼ାଏ ଟଙ୍କା, ଗୁମାସ୍ତା ଖର୍ଚ୍ଚ 2 ଟଙ୍କା, ଲକ୍ଷ୍ମୀନାରାୟଣଙ୍କର ବାଳଭୋଗ 2 ଟଙ୍କା, ରେଜିଷ୍ଟ୍ରି ଖର୍ଚ୍ଚ, ଗୁମାସ୍ତା ଖର୍ଚ୍ଚ, କଟକ ଖୋରାକି ବାବଦକୁ ସବୁ ମିଶାଇ 6.5 ଟଙ୍କା, ଗାଏ ସବୁ ପଦକୁ 12 ଟଙ୍କା 8 ଅଣା। ପୁରୋହିତ, ଆପଣ ତ ପଣ୍ଡିତ ଲୋକ, ଏତିକି ବୁଝିପାରୁନାହାନ୍ତି, ଆପଣ ତ ରୋଜ କେତେ କାରବାର ଦେଖୁଛନ୍ତି, ଆପଣଙ୍କ ପାଖରୁ କ'ଣ ଟଙ୍କାଏ ମଶାଏ ହଉଡ଼ି କରି ନେଇଗଲେ ସାଆନ୍ତଙ୍କର ଗନ୍ତାଘର ପୁରିଯିବ? ତମସୁକ ରେଜିଷ୍ଟର ପାଖରୁ 4 ବର୍ଷ କାଳ ସେଥିରେ କିଛି ନାମ ଚର୍ଚ୍ଚା ନାହିଁ, ବାପା ତା ଦୁଆରକୁ ଗଲେ ଭକ୍ତି କ'ଣ ଦେଖିବ? କକେଇ ଆପଣ ଅଇଲେ ଓଳିକି ଓଳିକି, ଆରେ ପିଢ଼ାଟା ଦେରେ, ଆରେ ପାଦ ଧୁଆ ଜଳ ଦେରେ, ଡାକ ପଡ଼ିଯିବ। ଗଲା 13 ବାପାଙ୍କର ଯେମିତି ବିଯୋଗ ହୋଇଛି, ମହାଜନ ପୁଅକୁ ତ ପଡ଼ିଗଲା କଚେ ପୁଅ ବାର, ମୂଳ କଳନ୍ତର ଭିଡ଼ି 1200 କେତେ ଟଙ୍କା କେତେ ଅଣାରେ କଟକ ଅଦାଲତରେ ନାଲିସ ଦାୟର କଲା। ମୁଁ ଯାଇ ମହାଜନ ପାଖରେ ପଡ଼ିଲି, କହିଲା, ଆରେ ଭାଇ ଦିନୁ, ଗୁମାସ୍ତାମାନେ ମୋ ଅଜାଣତରେ ନାଲିସ କରିଦେଇଛନ୍ତି, ଯା ଯା ତୁ ହାକିମ ପାଖରେ ଟଙ୍କାଟା ମାନିଆ, ପଛନ୍ତେ ବୁଝାସୁଝା ହେବା। ମୋ ମନଟା ଛିକଉଥାଏ, କଟକ ଯିବାକୁ ମନ ବଳୁନଥିଲା, ଡରରେ ଯାଇ ତା ଓକିଲ କହିବା ପ୍ରମାଣେ ହାକିମ ପାଖରେ ଜବାବ ଦେଇ ଆସିଲି। ଏଇଟା ହେଲା ଗଲା ବର୍ଷର କଥା, ମୁଁ ଆଉ କିଛି ଜାଣିନି, କେତେବେଳେ ଡିଗ୍ରୀ ହେଲା, କେତେ ଟଙ୍କାରେ ଡିଗ୍ରୀ ହେଲା, ଆଉ କ'ଣ ହେଲା ମୋତେ କିଛି ଜଣାନାହିଁ। ଶୁଣିଲି ଗଲା ମକର ମାସ 7 ଦିନରେ ମୋର 4-5 ହଜାର ଟଙ୍କାର ସମ୍ପତ୍ତି 700 ଟଙ୍କାରେ ନିଲାମ ହୋଇଗଲା, ମହାଜନ ଆପେ ନିଲାମ ଧରିଛି, ତା ଗୁମାସ୍ତା କହୁଛି ମୋ ଉପରେ ଆହୁରି 600 ଟଙ୍କା ପାଉଣା ଅଛି। ଆମର ଶାସନ ପାଣିଗ୍ରାହୀ ଭାଗ 50 ମାଣ, ତା ମଧ୍ୟରେ ଏଇ ଯେଉଁ ଦକ୍ଷିଣ ଭାଗର ଦକ୍ଷିଣ ଦିଗରେ କି ଆବଣଟା ଦେଖୁଛ, ସେଇଟା 1 ଚକିଆ 15 ମାଣ ମାଳ ଜମି, ଭାରି କଳିନ୍ଦ, ମୁଁ ବୁଝିଛି, ଏ ଜମିଟା ଉପରେ ତାର 10-15 ବର୍ଷ ହେଲାଣି ନଜର ଅଛି, ଯେବେ ଏ ଗାଁକୁ ଆସେ ସେ ଜମିଟା ପାଖକୁ ଯାଇ ଚାରିପାଖ ବୁଲିକିରି ଦେଖେ, କେତେ ଧାନ ଫଳେ, କି ଧାନ କର 10 ଥର ପଚାରିବ। ମୋ ମନ ହେଲେ ଛିକଉଥାଏ, ବିଚାର କରେ, କହ ଭଲରେ କହ, ଏ ଜମିଟା କଥା ତୁହାଇ ତୁହାଇ ପଚାରୁଛୁ କିଆଁ? ଆଉ 5 ଜଣ ମହାଜନଙ୍କର ଠିକ ଆମ ମାମଲା ପରେ ଡିଗ୍ରୀ କରି ଜମିବାଡ଼ି ସବୁ ନିଲାମ କରି ନେଇଛି। ଲକ୍ଷ୍ମଣ ମିଶ୍ର କହିଲେ, ମୁଁ ଦେଖୁଛି ଏଇଟା ସାଇଲକ। ଭାଗବତ ପତିଏ କହିଲେ, ନା ନା, ଏଇଟା ସେଇଟା ସାଇଲକ ନୁହଁ, ତା ଘର ଏଇଟା ସେ ସାଇଲକର ନୁହେଁ, ତା ଘର ମକ୍ରାମପୁର, ଏ ଗାଁକୁ 1.5 କୋଶ ଦୂର ନଈକୂଳରେ। ଲକ୍ଷ୍ମଣ ମିଶ୍ର କହିଲେ, ନାଇଁ ନାଇଁ, ମୁଁ ସେ କଥା କହୁନାହିଁ, ବିଲାତରେ ଗୋଟିଏ ଏଇ ରକମର କଳନ୍ତ ରଖିଆ ଲୋକ ଥିଲା, ତା ନାଁ ହେଉଛି ସାଇଲକ। ତିରେଇ ତିଆରି କହିଲେ, ସେ ଯା ହଉ, ଏବେ ଉପାୟ କ'ଣ? ଲକ୍ଷ୍ମଣ ମିଶ୍ର ମହାଜନଙ୍କୁ ଅନାଇ ହାତ ଯୋଡ଼ି ଭୂଇଁରେ ମୁଣ୍ଡ ଲଗାଇ କହିଲେ, ଗୋସେଇ ମହାପୁରମାନେ, ମୁଁ ପିଲାଟା, ମୁଁ ଅପରାଧ ଘେନିବେ ନାହିଁ, ଗୋଟିଏ କଥା କହିବି, ଏଥିରେ ସାହୁର କିଛି ଦୋଷ ନାହିଁ, ଆପଣମାନଙ୍କ ମୂର୍ଖପଣ, ଆପଣମାନଙ୍କ ପାପରୁ ସବୁ ସାରି ଦରିଦ୍ର ହୋଇ ବସୁଛନ୍ତି। ବୁଢ଼ା ଅନନ୍ତ ପାଢ଼ୀଏ ଟିକେ ଉଷ୍ଣ ଭାବରେ କହିଲେ, ହୋଇ ହୋ ଲକ୍ଷ୍ମଣ, ଆମମାନଙ୍କର ପାପ କ'ଣ, ମୂର୍ଖପଣ କ'ଣ ଦେଖିଲ? ଲକ୍ଷ୍ମଣ ମିଶ୍ର ପୁଣି ଦଣ୍ଡବତ କରି କହିଲେ, ଅଜା ସାଆନ୍ତେ, ମୋ ଉପରେ ଖପା ହେଲେ ପରା, ଦେଖନ୍ତୁ କେଉଁ ମହାତ୍ମା ଶାସନ ବସାଇ ଏତେ ନିଷ୍କର ଜମି ଖଞ୍ଜି କହିଥିଲେ, ଆପଣ ମାନେ ଶାସ୍ତ୍ର ଅଧ୍ୟୟନ ଅଧ୍ୟାପନ କରିବେ, ଦାତାକୁ ତ୍ରିକାଳ ସନ୍ଧ୍ୟାରେ ଆଶୀର୍ବାଦ କରିବେ। ତା କରୁଛନ୍ତି କି? ବୋଲନ୍ତୁ ଭଲା, ଏତେ ବଡ଼ ଶାସନଟାରେ ଗୋଟିଏ ବୋଲି ଚୌପାଢ଼ି ନାହିଁ। ତୁଚ୍ଛା ନାଶ ଶୁଙ୍ଗି ଶୁଙ୍ଗି ଭାଙ୍ଗ ପିଇ ଚୌପଟ ଖେଳି ଦିନ କାଟୁଛନ୍ତି। ଦାତାକୁ ତ୍ରିକାଳ ସନ୍ଧ୍ୟାରେ ଆଶୀର୍ବାଦ ଦୂରରେ ଥାଉ। ପବିତ୍ର ବ୍ରାହ୍ମଣ କୂଳରେ ଜାତ ହୋଇ କେତେଜଣ ତ୍ରିକାଳ ସନ୍ଧ୍ୟାରେ ଗାୟତ୍ରୀ ଜପ କରୁଛନ୍ତି କୁହନ୍ତୁ ତ, ଏଇଟା କ'ଣ ପାପ ନୁହେଁ? ଆଉ ଗୋଟେ କଥା, କୁଆଡ଼ୁ ଶୁଝିବେ ଭାବନା ନାହିଁ, ଧାଇଁ ଯାଇ ମହାଜନ ଦ୍ୱାରେ ଗୁଜା ଲେଖିଦେଇ ଆସିବେ। ପୁଅ ଝିଅ ବିବାହଘରକୁ ଆପଣାର ବଡ଼ପଣ ଦେଖାଇବା ଲାଗି ଅକାରଣରେ ଟଙ୍କା ଗୁଡ଼ାଏ ସାରିବେ। ଆପଣାର ଅବସ୍ଥାକୁ ଚାହିଁ ଯିଏ ନ ଚଳେ ସେ ମୂର୍ଖ ନୁହେଁ ତ ଆଉ କ'ଣ? ଏଇ ଦେଖନ୍ତୁ, ଅତି ପବିତ୍ର ଶାସନ ଭାଗ ଭୂମିରେ 12 ଜାତି 13 ଗୋଲା ଅଧିକାରୀ ହୋଇ ବସିଲେଣି। ଏହା ଆପଣମାନଙ୍କର ପାପ ଆଉ ମୂର୍ଖତାର ଫଳ ନୁହେଁ ଆଉ କ'ଣ? ଆପଣମାନେ ତ ଦୁଃଖ ଦୁର୍ଦ୍ଦଶାକୁ ଡାକିଛନ୍ତି, ଏଥିପାଇଁ ଲଗା ହେବ କିଏ? ମାଧପାଣି କହିଲେ, ଲକ୍ଷ୍ମଣ ଯାହା କହୁଛି 16 ଅଣା ସତ, ହେଲେ ଏଣିକି ଯାହା ଗୋଟେ ବୁଝାସୁଝି କରାହବ, ବର୍ତ୍ତମାନ ଏଥିରୁ ଉଦ୍ଧାର ପାଇବାର ବାଟ କ'ଣ? ଲକ୍ଷ୍ମଣ ମିଶ୍ର କହିଲେ, ଆପଣମାନେ କ'ଣ ଉପାୟ ସ୍ଥିର କରିଛନ୍ତି? ଆନନ୍ଦ ମିଶ୍ରେ, ଆମେମାନେ କି ମାଲି ମକଦ୍ଦମା କିଏ? କର୍ମକର୍ମାଣି କଥା ବୋଲ, 10 ଜଣ ବାହାରି ପଡ଼ିବୁ। ଲକ୍ଷ୍ମଣ ମିଶ୍ର କହିଲେ, ମାମୁଁ ଜମି ନିଲାମ ବାଦେ ସାହୁ ପାଖକୁ ଯାଇଥିଲେ। କ'ଣ କହିଲା ସେ? ଦିବାକର ଦ୍ୱିବେଦୀ, ଯାଇଥିଲି, 10 ଥର ଗଲିଣି, ଭେଟ ମିଳୁନି, ବାଧିକା ପଡ଼ିଛି, କଥା ବୋଲି ପାରିବି ନାହିଁ, ବାହାନା କରି ଶୋଇପଡ଼େ, ନହେଲେ ବାଡ଼ି ପଛପଟ ଗାଁକୁ ବାହାରିଯାଏ। ମୋ କନ୍ଦାକଟାକୁ ଦେଖି ସାହୁଆଣୀ ଓ କମଳା, ତାଙ୍କ ପୁଅ ବିଦ୍ୟାଧର ଦୁଇଯାକ କାନ୍ଦି ପକାନ୍ତି। ମୋତେ ବହୁତ ଆଶ୍ୱାସନା ଦେଇ କହିଛନ୍ତି ମୋ ଜମି ମୋତେ ଦିଆଇ ଦେବେ, କେଜାଣି କପାଳରେ କ'ଣ ଅଛି। ମା' ପୁଅ ଦୁହେଁଯାକ ଯେପରି ଦୟାଳୁ ଧାର୍ମିକ, କାହାରି ଦୁଃଖ ଦେଖିପାରନ୍ତି ନାହିଁ। କୁବେର ସାହୁଟା ସେହିପରି ନିଷ୍ଠୁର ଆଉ ସେହିପରି କୃପଣ, ହାତରୁ ପାଣି ଗଳିବ ନାହିଁ, ହେଲେ ମା' ପୁଅଙ୍କ ଆଗରେ କେହି ଉପାସ ରହିପାରୁ ନାହିଁ। ସାହୁଟା କରଜ ଟଙ୍କା ଲାଗି କାହାର ଘରଦ୍ୱାର ନିଲାମ କରିନେଲେ ଏମାନେ ଲୁଚାଇ ତାକୁ ଟଙ୍କା ଧନ ଦେଇ ତାର କୁଟୁମ୍ବ ପୋଷନ୍ତି। ଲକ୍ଷ୍ମଣ ମିଶ୍ରେ, ଗୋଟାଏ ଆଶା ଅଛି ସତ, ହେଲେ ସେତିକି ନିର୍ଭର କରି ରହିବାଟା ନିରାପଦ ନୁହେଁ। ଆପଣାର ବି ଦି ଗୋଟାଏ ବାଟକାଠି ଚାଲିବା ଅନ୍ତତଃ ଉଚିତ। ଉଛୁଣିକା ତାକୁ କେହି ଜମି ଦଖଲ ଦିଅ ନାହିଁ। ମାମୁଁ, ତମେ କହୁଛ 5,000 ଟଙ୍କାର ସମ୍ପତ୍ତିକୁ ସେ 700 ଟଙ୍କାରେ ନିଲାମ କରିଛି, ଏଇ କଥା ଓଜର କରି ସାନି ନିଲାମ ପାଇଁ ହାକିମଙ୍କ ପାଖରେ ତମେ ଦରଖାସ୍ତ କର। କିଛି ଖର୍ଚ୍ଚପତ୍ର କଲେ ଢେର ଦିନ ଯାଏ ମାମଲା ତାରିଖ ଗଡ଼ିଯିବ, ଏଣେ ତୁମେ ତୁମ ମା' ପୁଅଙ୍କୁ ଧରି ପଡ଼ିଥାଅ, ଆଜିକା କଥା କାଲିକା ଅନ୍ତର, ଏଥିମଧ୍ୟରେ ଆଉ କିଛି ଗୋଟେ ବାଟ ଫିଟିଯାଇପାରେ। ମିଶ୍ରଙ୍କ କଥା ଶୁଣି ସମସ୍ତ ମହାଜନେ ଭାରି ଆନନ୍ଦରେ ଏକାବେଳକେ ପାଟିକରି କହିଲେ, ଦୀର୍ଘଜୀବୀ ହୁଅ, ରାଜ ରାଜେଶ୍ୱର ଭବ, ନହେଲେ କ'ଣ ଆଞ୍ଜୁଳାକୁ ଆଞ୍ଜୁଳା ଟଙ୍କା ଗଣି ହାକିମ ଘରେ ପାଠ ପଢ଼ିଛି? ଦେଖ ତ, ଆମେ ଏତେ ଗୁଡ଼ାଏ ଲୋକ ଅନ୍ଧାରରେ ଅଣ୍ଡାଳି ହେଉଥିଲେ, କିଛି ବାଟ ଦିଶୁନଥିଲା, ପିଲାଟା କେମିତିକା ଗୋଟାଏ ବାଟ କାଢ଼ି ପକାଇଲା। ବୁଢ଼ା ଦନେଇ ମହାପାତ୍ରେ ଟାଣରେ 2 ଟିପ ନାଶ ଶୁଙ୍ଘି ଦେଇ ଖନେଇ ଖନେଇ କହିଲେ, ବୁଝିବା ହେଲେ ମହାଜନ ଗୋସେଇମାନେ, ଅଧର୍ମ ବିତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ। ଶ୍ରୋତା ବନ୍ଧୁ, ବ୍ୟାସକବି ଫକୀରମୋହନ ସେନାପତିଙ୍କର ଅଧର୍ମ ବିତ୍ତର ଏଇ ଥିଲା ପ୍ରଥମ ଭାଗ। ରହିଲୁ, ନମସ୍କାର।